ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ସମ୍ବଲପୁର ସହିତେ ବାଲେଶ୍ୱର ଭୁବନେଶ୍ୱର ଆର୍ ପୁରୀନୁ ତିଆରି ଚାଲିଥିବାର ଡପ୍ଲର ରାଡାର୍ ଇ ବଛର ଶେଷ ତ କାର୍ଯ୍ୟକ୍ଷମ ହେବା ବୋଲିକରି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ଅଏତକା ମଜବୁତ କରବାର୍ ଲାଗି ଭୁବନେଶ୍ୱରଠାରେ ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଆଇବା ଖରାଦିନ ଆଘନୁ ଯେନ୍ ଜିଲ୍ଲାମାନଙ୍କେ ଅଏତକା ଗ୍ରୀଷ୍ମ ପ୍ରବାହ ହେଉଛେ ସେଠାରେ ହିଟ୍ ୱେଭ୍ ସେଣ୍ଟର ସ୍ଥାପନା କରବାର୍ ଲାଗି ନିର୍ଦ୍ଦେଶ ଦିଆଯାଇଛେ।
ତାପମାତ୍ରା ବୃଦ୍ଧି ମଧ୍ୟ ବହୁତ ବଡ଼ ସମସ୍ୟା ହେଲାଣି, ଗୋଟେ ପ୍ରାକୃତିକ ବିପର୍ଯ୍ୟୟର ନୂଆ ରୂପ ଆମେ ଦେଖିବାକୁ ପାଉଛୁ। ଚଳିତ ଆର୍ଥିକ ବର୍ଷରେ ଯେଉଁ ଯେଉଁ ଜାଗାରେ ତାପମାତ୍ରା ଅହେତୁକ ଭାବରେ ବଢ଼ିଛି ସେସବୁ ଜାଗା ଅଞ୍ଚଳ ଠାବ କରିକି 50 ପାଖାପାଖି ଆମେ ହିଟ୍ ରିଲିଫ୍ ସେଣ୍ଟର କରିବା ପାଇଁ ଯୋଜନା ରଖିଛୁ। ସମ୍ଭବତଃ ଆସନ୍ତା ଗ୍ରୀଷ୍ମ ପ୍ରଭାବ ପୂର୍ବରୁ ପ୍ରୟାସ ହେବ ଯେ 52 ଫ୍ଲଡ୍ ଏବଂ ସାଇକ୍ଲୋନ୍ ରିଲିଫ୍ ସେଣ୍ଟର ଏବଂ 50 ହିଟ୍ ୱେଭ୍ ସେଣ୍ଟର ଆମେ କରିବା ପାଇଁ ଯାଉଛୁ।
ରାଜ୍ୟ ଏତକା ସଂଖ୍ୟାତି ଚାଷୀମାନଙ୍କୁ ଫସଲ ବୀମା ଯୋଜନାଥି ସାମିଲ କରବାର ସହିତ କିଷାନ କ୍ରେଡିଟ୍ କାର୍ଡ଼ର 100% ବ୍ୟବହାର ଲାଗି ରାଜ୍ୟ ସରକାର ଜୋର୍ ଦେଉଛନ୍ ବୋଲିକରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ ସମିତି ବୈଠକଟି ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିକରି କହିଛନ୍, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଘର ବାଗିର ଜାରି ରହିବା, ରାଜ୍ୟ ବିପର୍ଯ୍ୟୟ ପରିଚାଳନାର ଫସଲ ଅମଳ ପରବର୍ତ୍ତୀ ନୁକସାନ ଉପରେ ଆଲୋଚନା କରାଯାଇଥିଲା। ଆନ୍ଦୋଳନ ଜାରି ରଖିଥିବା ଡାକ୍ତରମାନଙ୍କୁ ଆନ୍ଦୋଳନ ଛାଡ଼ିକରି କାମଥି ଯୋଗ ଦେବା ଲାଗି ସରକାରଙ୍କ ତରଫୁ ଅନୁରୋଧ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ ଡାକ୍ତରମାନଙ୍କର ଦାବିକେ ମାନବାର୍ ଲାଗି ସରକାର ବ୍ୟବସ୍ଥା କରୁଛନ୍ ଆର୍ ସ୍ୱାସ୍ଥ୍ୟ ସେବାକେ ବରକସ କରବାର୍ ଲାଗି ପଦକ୍ଷେପ ନିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ରୋଗୀସେବା ପ୍ରଭାବିତ ହେଲେ ସରକାରୀ ନିୟମ ଅନୁସାରେ ପଦକ୍ଷେପ ନେବାର୍ ଲାଗି ବାଧ୍ୟ ହେବେ ବୋଲିକରି ସରକାରଙ୍କ ତରଫୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ଅଣସର ପିଣ୍ଡିନୁ ଜରେ ପଡ଼ିଥିବାର ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବାଥି ଦୈତାପତି ସେବକମାନେ ଲାଗିଛନ୍। ଅନବସରର 5 ଦିନେ ଆଜି ଶ୍ରୀ ବିଗ୍ରହମାନଙ୍କର ଚନ୍ଦନ ଆର୍ କରାଳ ଖୋଲାଯାଇକରି ଶ୍ରୀଅଙ୍ଗ ଫିଟାଯିବା। ସେଡ଼େ ମହାପୁରୁଷମାନଙ୍କର ସେବା ଲାଗି ସୁନା ଗୋସେଇଁ ସେବକମାନେ ତିଆରି କରିଥିବାର ଅନବସର ମୈଲମ ଲାଗି କରାଯାଉଛି। ସ୍ନାନ ପୂର୍ଣ୍ଣିମାର ଡେରି ରାତିନୁ ଶ୍ରୀ ବିଗ୍ରହମାନଙ୍କୁ ଅନବସର ଅତି ଫି ଦିନ ଦୁଇଥର ପଣା ଆର୍ ଚକଟା ଭୋଗ ଅର୍ପଣ କରାଯାଇକରି ଜ୍ୱର ଉପଶମ ଲାଗି ସେବାୟତମାନେ ଲାଗିଛନ୍। ଆଇବା କାଲିନୁ ମହାପୁରୁଷମାନଙ୍କୁ ଫୁଲୁରୀ ତେଲ ଲାଗି ଆର୍ ଓଷୁଓ ଲାଗି ନୀତି ମୂଲ ହେବା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଯୁକ୍ତ 2 କଳା ବିଜ୍ଞାନ ବାଣିଜ୍ୟ ଆର୍ ଧନ୍ଦାମୂଳକ ବିଭାଗର ଇନ୍ଷ୍ଟାଣ୍ଟ ଆର୍ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଆଜ୍ ଆର୍ ଆଇବା କାଲ୍ ହେବା। ଆଜି ସକାଳର 10 ଦିନର 1 ଗୋଟେ ସିଟିଂଟି କଳା ବିଜ୍ଞାନ ଆର୍ ବାଣିଜ୍ୟ ବିଭାଗର ରେଗୁଲାର ଆର୍ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନଙ୍କର ଥିଓରି ପରୀକ୍ଷା କରାଯିବା। 4,000 ଏତକା ଛାତ୍ରଛାତ୍ରୀମାନଙ୍କର ଲାଗି ରାଜ୍ୟ 32 ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ଲାଷ୍ଟିକ୍ ବ୍ୟବହାରର ଖରାପ ପ୍ରଭାବ ବାବଦେ ଲୋକକୁ ବୁଝାବାର୍ ଲାଗି ଆଜି ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଏ ଦିବସର ବାର୍ତ୍ତା ରହିଛି, ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ୍କେ ବର୍ଜନ କରିକିରି ଗୋଟେ ସ୍ଥାୟୀ ଭବିଷ୍ୟତ ଆଡ଼କେ ଜିମା। ବାଂଲାଦେଶ ପୃଥିବୀର ପହିଲା ଦେଶ ଭାବେ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାରକେ 2002 ନିଷେଧ କରିଥିଲା। ଇତା ଋତୁରୁ ଭାରତ ସହିତ ବହୁତଟେ ଦେଶ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ତରଫୁ ଉଦ୍ୟମୀ ଓଡ଼ିଶା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ସମାରୋହଟି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇକରି କହିଛନ୍, ଉଦ୍ୟମୀ ପଞ୍ଜୀକରଣ ଅଭିଯାନ ଜରିଏ ଏମ୍ଏସ୍ଏମ୍ଇ ୟୁନିଟ୍ମାନଙ୍କର ପଞ୍ଜୀକରଣ କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିୟାମାଲ ତହସିଲ କାର୍ଯ୍ୟାଳୟରୁ ଓଡ଼ିଶା ସର୍ଭେୟାର ସେଟଲମେଣ୍ଟ ନିୟମ 1962 ସଂଶୋଧନ ନେଇକରି 25 ମାମଲାର ସମାଧାନ କରାଯାଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରତୀ ସଂଶୋଧନ କରାଯାଇକରି 25 ଆବେଦନକାରୀଙ୍କୁ ତହସିଲ ତରଫୁ ଜମିପଟା ଦିଆଯାଇଥିଲା। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ତାର ଆଖରପାଖର ଇଲାକା ସହିତ ରାଜ୍ୟର ଉତ୍ତର ଭାଗେ ଆର୍ ପଶ୍ଚିମବଙ୍ଗ ଉପକୂଳନ ସୃଷ୍ଟି ହୋଇଥିବାର ଲଘୁଚାପ ଆଇବା କାଲି ତକ ଅଏତକା ଘନୀଭୂତ ହେବା ବୋଲିକରି ପାଣିପାଗ ବିଭାଗ ତରଫୁ କୁହାଯାଇଛି। ଏତାର ପ୍ରଭାବଟି ରାଜ୍ୟ ମୌସୁମୀ ସକ୍ରିୟ ଥିବାରୁ ବଡ଼ଭାଗି ଜିଲ୍ଲାନୁ ବର୍ଷା ଲାଗି ରହିଛି। ଆଇବା 9 ତକ ରାଜ୍ୟର ଭିନ୍ ଭିନ୍ ଜାଗାରୁ ମଧ୍ୟମ ଜବର ବର୍ଷା ହୋଇପାରେ। ସୂଚନା ଅନୁସାରେ ଆଜି କଳାହାଣ୍ଡି, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ ସହିତ ଦକ୍ଷିଣାର ଉପକୂଳ ଜିଲ୍ଲାମାନଙ୍କେ ଜବର ବର୍ଷା ହୋଇପାରେ ବୋଲିକରି ପାଣିପାଗ ବିଭାଗ ତରଫୁ ସତର୍କ କରାଯାଇଛି। ଗଲାକାଲି ବରଗଡ଼ ଜିଲ୍ଲା ଅମ୍ବାଭନାନୁ 180 mm, ସମ୍ବଲପୁର ଜିଲ୍ଲା ଜୁଜୁମୁରାନୁ 130 mm ଆର୍ ଅତାବିରାନୁ 120 mm, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରନୁ 110.8 mm ବର୍ଷା ହୋଇଛି। ସେଆଡ଼େ 12 ଆଡ଼େ ଉତ୍ତର ବଙ୍ଗୋପସାଗରନୁ ଆଉ ଗୋଟିଏ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଏବେ 15 ତକ ବର୍ଷା ଲାଗି ରହିବା ବୋଲିକରି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।